ନମସ୍କାର, ମୁଁ ମମତା ସାହୁ କହୁଛି, 50 ନମ୍ବର ୱାର୍ଡ ଫାୟାର ଷ୍ଟେସନ ବସ୍ତିରୁ। ଆମ ଏଠୁ ଡ୍ରେନର ଟିକେ ଅସୁବିଧା ରହୁଛି, ଯେହେତୁ ଛୋଟ ଡ୍ରେନ, ଅଳିଆ ମୂଳେ ଜମା ହେଇକି ଡ୍ରେନ ପୁରା ବର୍ଷେ ଫୁଲ ହେଇଯାଉଛି। ପାଣି ଘର ଦ୍ୱାର ମୁହଁ ପର୍ଯ୍ୟନ୍ତ ବି ପଳେଇ ଆସୁଛି, ଯାହା ବଦଳରେ ଛୋଟ ଛୋଟ ପୋକ ଜନ୍ତୁଜନ୍ତା ସବୁ ଆସିକିରି ପହଞ୍ଚି ଯାଉଛନ୍ତି ଘର ଭିତରେ। ଶୋଇବା ପାଇଁ ବି ରାତିରେ ଡର ଲାଗୁଛି, ଛୁଆ ପିଲାଙ୍କ ଦେହରେ ରହିଛୁ, ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି। ଦୟାକରି ଆମର ଯୋଉ ଡ୍ରେନ ଟା ଅଛି ତାକୁ ଗୋଟେ ବଡ କରିକି ତାପରେ କଭର ବି କରା ଦିଆଯାଉ, ଖୋଲା ଅଛି ଡ୍ରେନ, ତା ସହିତ ଡ୍ରେନ ଟି ଚଉଡ଼ା କରିଦେଲେ ଆମେ ଖୁସି ହବୁ।
ଆସିଛି।